आकाशवाणी संबलपुर आंचलिक खबर पढ़ुचन बंदिता मिश्र जुहार। पहला मुखिया खबर, राज्य नुआ राज्यपाल भावे शपथ नेले डॉक्टर हरिबाबू कंभंपति। एवे होइतिबार अदिनिया वर्षा के प्राकृतिक विपर्यय घोषणा कले मुख्यमंत्री। 33% की ऐतका नुकसान होइतिबार चाषी माने पाइबे सहाज। बड़ा उष्णाकी आज मूल है बरगड़ विश्व प्रसिद्ध धनुजात्रा। बरगड़ सहर है मथुरा नगरी आर अमापाली होइछे गोपपुर। आउर रायजे आयबा दुई दिन तक जारी रहबा जबर थंडा। आज 5टा सहर सबुन कम तापमात्रा 10 डिग्री तले। एथरो पूरा खबर, ओडिशा राज्यपाल भावे डॉक्टर हरिबाबू कंभंपति शपथ नेइछन। हाइकोर्टर मुख्य विचारपति जस्टिस चक्रधर शरण सिंह आज दिन बेला 10:10 थी राज्यपाल श्री कंभंपति को शपथ पाठ करैथिले।
डॉक्टर हरिबाबू कंभंपति डू स्वेर इन द नेम ऑफ गॉड दैट आई विल फेथफुली डिस्चार्ज द फंक्शंस ऑफ द गवर्नर ऑफ ओडिशा एंड विल टू द बेस्ट ऑफ माय एबिलिटी प्रिजर्व प्रोटेक्ट and defend the constitution and the law and that I will devote myself to the service and well-being of the people of Odisha.
भुवनेश्वर राजभवन ठाने हेतिबार शपथ ग्रहण समारोह थी मुख्यमंत्री मोहन चरण माझी, दुई उपमुख्यमंत्री कनकवर्धन सिंह देव आर प्रभाती परिडा, बाचस्पति सुरमा पाढ़ी, मंत्रिमंडल सदस्य माने, विरोधी दल नेता आर बहुत सियान सुजन जोग देइथिले। शपथ उत्सव उत्रु राज्यपाल को गार्ड ऑफ ऑनर दिया जाइथिला। राज्य सरकार रायजे होइतिबार अदिनिया वर्षा के गोटे विपर्य भावे घोषणा करिछन। सेथिलागि एसडीआरएफ पांठिनो चासी मानकु 291 कोटी 59 लाख टंकार इनपुट सब्सिडी दियाजिबा बोली मुख्यमंत्री मोहन चरण माझी कहिछन। आज भुवनेश्वर बरमुंडा पड़ियान 3 दिनिया कृषि ओडिशा सम्मिलनी 2025 के उद्घाटन करिकरि मुख्यमंत्री श्री माझी कहिछन जे जिन चासी मानकर 33% की ऐतका फसल नुकसान होइतिबा से चासी मानकु इसाहाज मिलबा। सूचना अनुसार अदिनिया वर्षा लागि होइतिबार फसल नुकसान बाबदे भिन्न भिन्न जिला प्रशासन तरफ मिलिथिबार तथ्य अनुसार 6,66,720 जन चासी अदिनिया वर्षा लागि क्षतिग्रस्त होइछन। 2,26,791 हेक्टर जमी थी 33% नो ऐतका फसल वर्षा लागि नुकसान होइछे। उद्घाटन समारोह ती मुख्यमंत्री कहिछन जे चासी मानकु धानर सर्वनिम्न सहायक मूल्य एमएसपी बाबदे 2,300 टंका आर इनपुट सब्सिडी बाबदे 800 टंका दिया जाउछे।
आम राज्यर अन्नदाताङ्कु सश्रद्ध प्रणाम जणाउछे जो माने खरा वर्षा शीत काकररे हाड़भंगा परिश्रम करी आमको आहार जगाउछन्ति। आम राज्य ओडिशा मुख्यतः एक कृषि भित्तिक अर्थनीति जेउठी राज्यर प्राय 70% लोक कृषि एवं आनुषंगिक क्षेत्र में काम करी जीविका निर्वाह करिथांति। तेणु जेउठी एते संख्यक लोके गोटिए वृत्तिरे काम करन्ति सेमानंकर विकास करिबा सह सुख दुखरे ठिया हेबा जे कोनसी सरकारंकर ये होउछि नैतिक दायित्व।
सेडे फसल बीमा योजनार समिया 72 घंटा बढ़िथिबानु 2,61,000 चासी फसल बीमा साहज पाइबार लागि आवेदन करिपारिछन बोली मुख्यमंत्री कहिछन। क्षतिपूरण बाबदे आइस्थानु डीबीटी जरिए आर्थिक साहज देबार मूल हेइछे। कृषि ओडिशा सम्मिलनीथि अलगामानकर भित्रे उपमुख्यमंत्री कनकवर्धन सिंह देव, राजस्व मंत्री सुरेश पुजारीकर सहित कृषि सचिव अरविंद पाढ़ी उपस्थित थिले। सम्मिलनीथि राज्यर सबु जिल्लार चासीमाने जोग देइछन। राज्य कैबिनेटर गुटे जरूरी बैठक मुख्यमंत्री मोहन चरण माझी अध्यक्षता चली। भुवनेश्वर लोकसेवा भवन ठाने चली बैठक थी बनेगुड़ादू प्रस्ताव के अनुमोदन मिलवा बोली सूचना मिली। खासकर पंचायतीराज शक्ति नगर उन्नयन पूर्त और उच्चशिक्षा विभाग प्रस्ताव मानते मोहर लगे जमापड़े। राज्य पन्यागार निगम तरफ आज भुवनेश्वर लोकसेवा भवन ठाने मुख्यमंत्री मोहन चरण माझी लाभांश हिसाब से 4,36,00,000 टंकार गोटे चेक दिखाई। आर्थिक बछर 2019-20 और 20-21 लगी आज लाभांश दिखाई। समवाय हस्तंत बयनशिल्प मंत्री प्रदीप बड़सामंत, समवाय विभाग आयुक्त और शासन सचिव राजेश प्रभाकर पाटिल और राज्य पन्यागार निगम परिचालना निर्देशक मिहिर प्रसाद महांती अवसर उपस्थित थे। पन्यागार भंडारण क्षमतार सुविनियोग लगी निगम सबुबले लाभान्वित होर इतार दुई अंशीदार राज्य सरकार और केन्द्रीय भंडारण निगम के नियमित भाव लाभांश दे आसुचे बोली अधिकारी माने कहिछन। आपण माने खबर सुनुछन आकाशवाणी संबलपुर केन्द्रनु। ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଏଜମୁଲ ହେଉଛେ। ହେତିର୍ ଲାଗି ସକାଲୁ ସକାଲୁ ବରଗଡ଼ ସହର ଗଜ ଗଜେଇ ଗଲାନ। ମଇଦାନର ଅଢ଼େଇ ବଜେନୁ ଗୋଟେ ସାଂସ୍କୃତିକ ଶୋଭାଯାତ୍ରା ସହରର ଗାନ୍ଧୀ ଛକନୁ ବାହାରି କରି ସମଲେଗୁଡ଼ିକେ ଯାଇଥିଲା। ସମଲେଗୁଡ଼ିନୀ ପୂଜାଧଜା ଉତ୍ରୁ ହାଟପଦାଠାନେ ବନା ହୋଇଥିବା ରାଜଦରବାରକେ ଶୋଭାଯାତ୍ରା ପହଞ୍ଚିଥିଲା। ଆର୍ ଏହାଦେ ସଞ୍ଜବେଳେ ଉଦ୍ଘାଟନୀ ଉତ୍ସବ ମୂଲ ହେଉଛେ। ଆଜିର କାର୍ଯ୍ୟକ୍ରମ ଭିତରେ ରାଜଦରବାରନ ଦେବକୀ ବସୁଦେବଙ୍କର ବିହା ଉତ୍ସବ ରାଜକୀୟ ଆଡମ୍ବର ସହିତ ହେବା। ଶୂନ୍ୟବାଣୀ ମହାରାଜ ଉଗ୍ରସେନକେ ଯୁବରାଜ କଂସ ଗାଦିନୁ ହଟେଇ କରି ନିଜେ ରାଜା ହେବାର, ଦେବକୀ ବସୁଦେବଙ୍କୁ କାରାଗାର ପଠାବାର ଦୃଶ୍ୟ ଅଭିନୟ ହେବା। ଇ ଉଧେ ଭିନ୍ ଭିନ୍ ସାଂସ୍କୃତିକ ଦଳ ନାଚ ଗୀତ କରବେ। ବରଗଡ଼ ଧନୁଯାତ୍ରା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଏକ୍ସ ଥି ରାଷ୍ଟ୍ରପତି କହିଛନ୍, ବରଗଡ଼ ଧନୁଯାତ୍ରା ତାର ବିରାଟ ମୁକ୍ତାକାଶ ରଙ୍ଗମଞ୍ଚ ଲାଗି ଦେଶେ ବିଦେଶେ ପରିଚିତ ଆଏ। ଆମର ପୌରାଣିକ କଥାବସ୍ତୁକେ ନେଇକରି ପରିବେଶିତ ଲୋକନାଟକ ଦେଶବାସୀଙ୍କର ମନେ ଆଧ୍ୟାତ୍ମିକ ଭାବ ଭରିଦେବା ବୋଲି ରାଷ୍ଟ୍ରପତି କହିଛନ୍। ଆଇବା 8-10 ତାରିଖ ତକ ଭୁବନେଶ୍ୱରରେ ହେବାର୍କେ ଥିବାର ପ୍ରବାସୀ ଭାରତୀୟ ଦିବସ ଲାଗି ଜୋରସୋର ପ୍ରସ୍ତୁତି ଚାଲିଛେ। ସମାରୋହକେ ନେଇକରି କମିଶନରେଟ୍ ପୁଲିସ୍ ତରଫୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛେ। ଇ ସମୟଥି ଭୁବନେଶ୍ୱରଠାରେ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। 650 ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଭିଲ୍ ସୁରକ୍ଷା ଦାୟିତ୍ୱଥି ରହିବେ। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଭିଲ୍ ଗୁରୁତ୍ୱ ଦିଆଯାଉଛେ। ଏଥିଲାଗି ସ୍ୱତନ୍ତ୍ର ଯୋଜନା ତିଆର ହେଉଛେ। ସମାରୋହ ଲାଗି କମିଶନରେଟ୍ ପୁଲିସ୍ ତରଫୁ ପୁଲିସ୍ ମାସ୍କଟ୍ ଉନ୍ମୋଚନ କରାଯାଇଛେ। ପ୍ରବାସୀ ଭାରତୀୟମାନଙ୍କ ଲାଗି ପୁଲିସ୍ର ହେଲ୍ପଲାଇନ୍ ନମ୍ଘର 1965 ଜାରି କରାଯାଇଛେ। ପ୍ରବାସୀ ଭାରତୀୟମାନେ ଯେନ୍ତା କିଛି ଅସୁବିଧାଥି ନାଇଁ ପଡ଼ବେ ସେତାକେ ନଜରଥି ରଖିକରି 700 ପ୍ରବାସୀ ମିତ୍ର ଭିଲ୍ ମୁତୟନ ରହିବେ ବୋଲି ସୂଚନା ଦିଆଯାଇଛେ। ରାଜ୍ୟ ଅର୍ଥ ବିଭାଗ 2025-26 ଆର୍ଥିକ ବର୍ଷର ବଜେଟ୍ ବନାବାର ଲାଗି ରାଜ୍ୟବାସୀଙ୍କୁ ଗୋଟିଏ ଖାସ୍ ୱେବ୍ ପୋର୍ଟାଲ୍, ଇମେଲ୍, ହ୍ୱାଟ୍ସଆପ୍, ଏସ୍ଏମ୍ଏସ୍ ଜରିଏ ପରାମର୍ଶ ମାଗିଛେ। budget.odisha.gov.in ୱେବ୍ସାଇଟ୍ଥି କେନ୍ତା ପରାମର୍ଶ ଦେବେ ସେ ବାବଦେ ଟିକିନିକି ତଥ୍ୟ ମିଳିପାରବା। ଲୋକମାନେ odisha.budget@gov.in ଥି ମେଲ୍ କରିପାରିବେ। 9438161111 ଥି ହ୍ୱାଟ୍ସଆପ୍ ଆର୍ ଏସ୍ଏମ୍ଏସ୍, ସାମାଜିକ ଗଣମାଧ୍ୟମ ଏକ୍ସ, ଫେସ୍ବୁକ୍ ଆର୍ ଇନ୍ଷ୍ଟାଗ୍ରାମ୍ ଜରିଏ ପରାମର୍ଶ ପଠାଇପାରିବେ ବୋଲି ଅର୍ଥ ବିଭାଗ ତରଫୁ ଅନୁରୋଧ କରାଯାଇଛେ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ଆଜିନୁ ଫେର୍ ମୂଲ ହୋଇଛେ। ଆଜି 2 ଭୋଗମଣ୍ଡପ ଉତାରୁ ମରାମତି କାମ ମୂଲ ହୋଇଥିଲା। ଭକ୍ତମାନେ ମରାମତି ସମୟଥି ବାହାର କାଠନୁ ଶ୍ରୀଜୀଉମାନଙ୍କର ଦର୍ଶନ କରିଛନ୍। ସେଆଡ଼େ ଆଜିନୁ ମରାମତି କାମ ଲାଗି କାମ କରୁଥିବା ଲୋକେ ରତ୍ନଭଣ୍ଡାରକେ ଯିବାର୍ ଲାଗି ସେବାୟତଙ୍କର ବାଗିର୍ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଏଥିର୍ଲାଗି ଶ୍ରମିକ ଆର୍ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ଦିଆଯାଇଛେ। ଏନ ଜନେଇ ଦିଆଯାଇପାରେ ଯେ ଗଲା 25 ତାରିଖନୁ ଗଲା କାଲି ତକ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିଲା। ପଞ୍ଚାୟତିରାଜ ବିଭାଗ ଆର୍ ପାନୀୟ ଜଳ ବିଭାଗ ତରଫୁ କାର୍ଯ୍ୟକାରୀ ହେଉଥିବା ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାର ତାଲିମ ମୂଲ ହୋଇଛେ। ଆଜି ସକାଳବେଳା ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ଠାରେ ଥିବା ବିଭାଗର 2 ତାଲିମ କେନ୍ଦ୍ରନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛେ। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆର୍ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ାର ଖଡ଼ିଆଲଠାରେ ସଡ଼କ ସୁରକ୍ଷା ପାଳନ ଅବସରରେ ଆଜି ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଯାଇଛେ। ଖଡ଼ିଆଲ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡ଼ିଆନୁ ଏହି ଶୋଭାଯାତ୍ରା ବାହାରି କରି ଖଡ଼ିଆଲ ବ୍ଲକ ଛକ 353 ନମ୍ବର ଜାତୀୟ ରାଜପଥ ହେଲମେଟ୍ ପିନ୍ଧିଥିବା ବାଇକ୍ ଆରୋହୀମାନଙ୍କୁ ଗୁଲାପ ଫୁଲ ଦେଇକରି ସ୍ୱାଗତ କରାଯାଇଥିଲା। ଏ ଅବସରରେ ଜିଲ୍ଲାପାଳ ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରିକରି ହେଲମେଟ୍ ବ୍ୟବହାର, ନାବାଳକମାନଙ୍କୁ ବାଇକ୍ ଚଲାବାରକେ ନାଇଁ ଦେବାର ସହିତ ନିଶା ସେବନ କରିକରି ଗାଡ଼ି ନାଇଁ ଚଲାବାର ସହିତ ସଡ଼କ ସୁରକ୍ଷା ନୀତିନିୟମ ପାଳନ ଲାଗି ଆହ୍ୱାନ ଦେଇଥିଲେ। ସାରା ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 18 ଜିଲ୍ଲାର 1591 ମଣ୍ଡିନ ଏହାଦେ ଧାନଘିନା ଚାଲିଛେ। ବାକି 12 ଜିଲ୍ଲାନ ଖୁବ୍ ଜଲ୍ଦି ଧାନଘିନା ମୂଲ ହେବା। ଏଥିର୍ଲାଗି ଜିଲ୍ଲାମାନଙ୍କୁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି ରାଜ୍ୟ ସୂଚନା ପ୍ରସାରଣ ବିଭାଗ ତରଫୁ ସୂଚନା ଦିଆଯାଇଛେ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନ ଆଜି ବେଦାନ୍ତ କଳିଙ୍ଗ, ଲାନ୍ସର୍ସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ଖେଲ ହେବା। ରାତିର 8:15 ମ୍ୟାଚ୍ ହେବା। ରାଜ୍ୟ ଆଇବା 2 ତକ ଜବର ଥଣ୍ଡା ଜାରି ରହିବା। ଅନୁଗୁଳ, ଢେଙ୍କାନାଳ, କଟକ, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜର କିଛି ଜାଗାନ ମଧ୍ୟମ ବହଳିଆ କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ସେନ୍ତା ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଆର୍ କୋରାପୁଟ ଜିଲ୍ଲାନ ଭିଲ୍ ବହଳିଆ କୁହୁଡ଼ି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜ୍ୟର 5 ସହରର ସବୁନୁ କମ୍ ତାପମାତ୍ରା 10 ତଲେ ରହିଥିଲା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ରାଜ୍ୟ ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ହରିବାବୁ କମ୍ଭମ୍ପତି। बड़ा उष्णागिथि आज मूल है बरगढ़ विश्वप्रसिद्ध धनुजात्रा और राइज आएगा दुई दिन धरिकर जारी रहा जबर थंडा। आज रांचलिक खबर इन शेष है, जुहार।